ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏକ ପେଡ଼ ମା କେ ନାମ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଆସନ୍ତାକାଲିଠାରୁ ଲାଗୁ ହେବ ତିନୋଟି ନୂଆ ଅପରାଧିକ ଆଇନ। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନରେ ଜନ ଅଭିଯୋଗର କରିବେ ଶୁଣାଣି। ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଆସନ୍ତାକାଲି ପାଇଁ 13ଟି ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଜଙ୍ଗଲ ପରିସୀମା ବହୁ ପରିମାଣରେ ବୃଦ୍ଧି ପାଇଛି। ସେହିଭଳି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶରେ 60,000 ଅମୃତ ସରୋବର ସୃଷ୍ଟି କରାଯାଇଥିଲା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ସଫଳତା। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ କରାଯାଇଥିବା ଏକ ପେଡ଼ ମା କେ ନାମ ଅଭିଯାନରେ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିରେ ବହୁ ଲୋକ ସାମିଲ ହେବା ସହିତ ସେ ସଂକ୍ରାନ୍ତ ଫଟୋ ତାଙ୍କ ପାଖକୁ ପଠାଇଛନ୍ତି ବୋଲି ସେ କହିଛନ୍ତି। ଧରିତ୍ରୀ ମା'କୁ ରକ୍ଷା କରିବା ଦିଗରେ ଏହା ଏକ ବଡ଼ ଅଭିଯାନ ବୋଲି ସେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ଦେଶର 65 କୋଟି ଭୋଟର ସାମିଲ ହେବା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଉଲ୍ଲେଖନୀୟ ଘଟଣା। ଦେଶବାସୀ ସମ୍ଭିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ବିଶ୍ୱାସ ଓ ଭରସା ରଖିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ କରିଥିବାରୁ ନିର୍ବାଚନ ଆୟୋଗ ଏବଂ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜିର ହୁଲ୍ ଦିବସ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ଏହା ବ୍ରିଟିଶ ଅତ୍ୟାଚାରକୁ ବିରୋଧ କରୁଥିବା ସାନ୍ତାଳ ବୀର ସିଦ୍ଧୁ ଏବଂ କାହ୍ନୁଙ୍କ ସାହସକୁ ସ୍କରଣ କରାଇଦିଏ। ଝାଡ଼ଖଣ୍ଡର ସାନ୍ତାଳ ପ୍ରଗଣାର 1855 ମସିହାରେ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ବୀର ସିଦ୍ଧୁ ଏବଂ କାହ୍ନୁ ପ୍ରାଣବଳି ଦେଇଥିଲେ। ତାଙ୍କର ଏହି ତ୍ୟାଗ ଆଜି ମଧ୍ୟ ଲୋକଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୋଗ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ସମଗ୍ର ବିଶ୍ୱରେ 10ମ ଯୋଗ ଦିବସକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଛି। ପ୍ରତିବର୍ଷ ଅଧିକରୁ ଅଧିକ ରାଷ୍ଟ୍ର ଏହି ଦିବସକୁ ପାଳନ କରି ଏ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ଆକାଶବାଣୀର ସଂସ୍କୃତ ସମ୍ଭାଦ ପ୍ରସାରଣକୁ ଆଜି 50 ବର୍ଷ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆକାଶବାଣୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ସଂସ୍କୃତ ଭାଷାକୁ ସମ୍ମାନ ଦେବା ସହ ଦୈନନ୍ଦିନ ଜୀବନରେ ଏହାର ବହୁଳ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆସନ୍ତା ମାସରେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ଅମରନାଥ ଯାତ୍ରା ଏବଂ ପଣ୍ଡରପୁର ୱାରୀ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ଏଥିରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ଭାରତର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ବିକଶିତ ଭାରତ ପ୍ରୟାସ ଲାଗି ମନ୍ କି ବାତ୍ ଆଲୋଚନା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମନ୍ କି ବାତ୍ର ଆଜି ଥିଲା 111ତମ ସଂସ୍କରଣ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ। ସମଗ୍ର ଦେଶରେ ଆସନ୍ତାକାଲିଠାରୁ ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ସେଗୁଡ଼ିକ ହେଉଛି ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ଆଇନଗୁଡ଼ିକ 1860 ମସିହାର ବ୍ରିଟିଶ ଆଇନ, ଭାରତୀୟ ପିଙ୍ଗଳ କୋଡ୍ ଆଇପିସି, ଭାରତୀୟ ଫୌଜଦାରୀ ଆଇନ 1973 ଏବଂ 1872 ମସିହାର ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ସ୍ଥାନରେ କାର୍ଯ୍ୟକାରୀ ହେବ। ଏହି ଆଇନ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର ସଭା ସମିତିମାନ ଅନୁଷ୍ଠିତ ହୋଇଛି। ଏହି ଆଇନରେ ସାମ୍ପ୍ରତିକ ସାମାଜିକ ପରିସ୍ଥିତି ଏବଂ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆବଶ୍ୟକ ନିୟମ ରଖାଯାଇଛି। ତଦନ୍ତକୁ ଅଧିକ ସହଜ ଏବଂ ନ୍ୟାୟ ପ୍ରଦାନକୁ ତ୍ୱରିତ କରିବା ଲକ୍ଷ୍ୟରେ ଏହି ଆଇନରେ ବ୍ୟବସ୍ଥା ରହିଛି। ନୂଆ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକଙ୍କୁ ସମ୍ଭିଧାନ ଅନୁଯାୟୀ ଅଧିକାର, ନ୍ୟାୟ ଏବଂ ସୁରକ୍ଷା ପ୍ରଦାନ କରିବା। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଚେତନତା କର୍ମଶାଳାମାନ ଆୟୋଜିତ ହେବାର ଖବର ଆମର ହସ୍ତଗତ ହୋଇଛି। ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ କର୍ମଶାଳାରେ ଏହି ନୂତନ ଆଇନଗୁଡ଼ିକର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବ୍ରହ୍ମପୁରର ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟଠାରେ ଆୟୋଜିତ କର୍ମଶାଳାରେ ଅତିରିକ୍ତ ଜିଲ୍ଲା ଜଜ୍ ଡକ୍ଟର ଇନ୍ଦୁ ଶର୍ମା, ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଡକ୍ଟର ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ଏହି ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଗତବର୍ଷ ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆଇନ ସମ୍ବନ୍ଧୀୟ ତିନୋଟି ବିଲ୍ ଗୃହୀତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ 11ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଶୁଣାଣି ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବାହ୍ନ 9ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ପଞ୍ଜିକରଣ କରାଯାଇପାରିବ। ଆଗାମୀ 5 ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱରଠାରେ ଆଜି ବିଜୟ ସମ୍ଭର୍ଦ୍ଧନା ଉତ୍ସବରେ ଯୋଗଦେଇ ଶ୍ରୀ ମାଝୀ ନିର୍ବାଚନୀ ପ୍ରତିଶ୍ରତିକୁ ନିଶ୍ଚିତ ରୂପେ କାର୍ଯ୍ୟକାରୀ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ସମ୍ଭର୍ଦ୍ଧନା ଉତ୍ସବରେ ବିଜେପିର ବିଶିଷ୍ଟ ନେତୃବୃନ୍ଦ ଏବଂ ରାଜ୍ୟସ୍ତରୀୟ ଦଳୀୟ କର୍ମକର୍ତ୍ତା ଯୋଗଦେଇ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ସମସ୍ତ ସାଂସଦ ଏବଂ ବିଧାୟକ ଉପସ୍ଥିତ ଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି, ଓଡ଼ିଶା ଆସନ୍ତା 5 ବର୍ଷ ମଧ୍ୟରେ ରେଳବାଇ କ୍ଷେତ୍ରରେ 1,00,000 କୋଟି ଟଙ୍କାର ନୂଆ ପ୍ରକଳ୍ପ ପାଇବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସଭାରେ ତାଙ୍କ ଦଳକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇଥିବାରୁ ରାଜ୍ୟର 4.5 କୋଟି ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ପ୍ରମୁଖ ଯୋଗଦେଇ ଓଡ଼ିଶାବାସୀଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବା ଲାଗି ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଥିଲେ। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମନୋଜ ଆହୁଜା ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଲୋକସେବା ଭବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କଠାରୁ ଏହି ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଆହୁଜା ପୁରୀ ଶ୍ରୀମନ୍ଦିର ଯାଇ ପଟ୍ଟିଦିଅଙ୍କ ଦର୍ଶନ କରିଛନ୍ତି। 1990 ବ୍ୟାଚ୍ର ଆଇଏଏସ୍ ଅଫିସର ଶ୍ରୀ ଆହୁଜା ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଶ୍ରୀ ଆହୁଜା ଏହା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ଆହୁଜାଙ୍କର କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ମାସରେ ଶେଷ ହେବ। ଆକାଶବାଣୀ କଟକ, ଜୋରନ୍ଦା ଏବଂ ବିବିଧ ଭାରତୀର ଉପନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମ ପ୍ରମୁଖ ତରୁଣକାନ୍ତି ରାଉତ ଆଜି ଅବସର ଗ୍ରହଣ କରିଛନ୍ତି। ଦୀର୍ଘ 33 ବର୍ଷର ସୃଜନଶୀଳ କର୍ମମୟ ଜୀବନ ମଧ୍ୟରେ ଶ୍ରୀ ରାଉତ ଦୁଇଥର 1996 ଏବଂ 1997 ସମ୍ମାନଜନକ ବ୍ରିକ୍ସ ଇଟାଲିଆ ପାଇଁ ଭାରତରୁ ମନୋନୀତ ହୋଇଥିଲେ। ସେହିପରି 2019 ଇରାନ୍ର ତେହେରାନ୍ଠାରେ ଶ୍ରୀ ରାଉତଙ୍କୁ ସାଙ୍ଗୀତିକ ଉଦ୍ଘୋଷଣା ପାଇଁ ଚତୁର୍ଦ୍ଦଶ ବେତାର ମହୋତ୍ସବରେ ସମ୍ମାନିତ କରାଯାଇଥିଲା। ଜାତୀୟ ସ୍ତରରେ ସେ 8 ଥର ପ୍ରଥମ ପୁରସ୍କାର ପାଇଛନ୍ତି। 2019 ଶ୍ରୀ ରାଉତଙ୍କ ନାଟକ 'ତଥାପି ନିକାଞ୍ଚନ' ଏସୀୟ ପାସିଫିକ୍ ବ୍ରଡ୍କାଷ୍ଟିଂ ୟୁନିୟନ୍ ପୁରସ୍କାର ଚୟନ ମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ 4ଟି ନାଟକ ମଧ୍ୟରେ ସ୍ଥାନିତ ହୋଇଥିଲା। ସୂଚନାଯୋଗ୍ୟ, 2000 ଶ୍ରୀ ରାଉତ ଭାରତ ସରକାରଙ୍କ କଲମ୍ବୋ ଯୋଜନାରେ ବୃତ୍ତି ପାଇ ନେଦରଲ୍ୟାଣ୍ଡସରେ ଉଚ୍ଚତର ଶିକ୍ଷା ଗ୍ରହଣ କରିଛନ୍ତି। ସେହିପରି ଆକାଶବାଣୀ ରାଉରକେଲାର ବରିଷ୍ଠ ଉଦ୍ଘୋଷକ ରଘୁନନ୍ଦନ ଲାକ୍ରା ଆଜି ଅବସର ଗ୍ରହଣ କରିଛନ୍ତି। 1997 ସେ ଆକାଶବାଣୀରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରଣାଳୟ ଦ୍ୱାରା ଆକାଶବାଣୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସେ ପୁରସ୍କୃତ ହୋଇଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବିଭିନ୍ନ ସ୍ଥାନରୁ ପୁରୀକୁ ଆସନ୍ତା ମଙ୍ଗଳବାରଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର ଡିଭିଜନରେ 3ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏଥିରୁ ଗୋଟିଏ ଟ୍ରେନ୍ ବାଦାମ ପାହାଡ଼ରୁ ପୁରୀ ଚାଲିବାକୁ ଥିବାବେଳେ ଏହା ରାଇରଙ୍ଗପୁର, ଟାଟାନଗର, ଘାଗଶିଳା ଏବଂ ଭଦ୍ରକରେ ରହଣି କରିବ। ଏହି ଟ୍ରେନ୍ଟି ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଦିନେ ଛଡ଼ା ଦିନେ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନ୍ୟ 2ଟି ଟ୍ରେନ୍ ରାଉରକେଲା ଓ ପୁରୀ ମଧ୍ୟରେ ଚଳାଚଳ କରିବ। ସେଥିମଧ୍ୟରୁ ଗୋଟିଏ ଟ୍ରେନ୍ ଚକ୍ରଧରପୁର ଦେଇ ଯିବାକୁ ଥିବାବେଳେ ଅନ୍ୟ ଟ୍ରେନ୍ଟି ଝାରସୁଗୁଡ଼ା ସମ୍ଭଲପୁର ଦେଇ ପୁରୀକୁ ଯିବ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସେମେଳା ପଞ୍ଚାୟତରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଧାନ ଫାଉଣ୍ଡେସନ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ, ଆର୍ଥିକ ସାକ୍ଷରତା ଉପଦେଷ୍ଟା କେନ୍ଦ୍ର ନବରଙ୍ଗପୁର ଏବଂ ଜାତୀୟ କୃଷି ଏବଂ ଉନ୍ନୟନ ବ୍ୟାଙ୍କ ନାବାର୍ଡ ଦ୍ୱାରା ପ୍ରଦତ୍ତ ମିଳିତ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ସୁନୀଲ କୁମାର ଜାମୁଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଥିକ ଯୋଜନା କିପରି ପ୍ରସ୍ତୁତ କରିବା, ସଞ୍ଚୟ ଏବଂ ନିବେଶ କରିବା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ 'ଏକ ପେଡ଼ ମା' କେ ନାମ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଆସନ୍ତାକାଲିଠାରୁ ଲାଗୁ ହେବ 3ଟି ନୂଆ ଅପରାଧିକ ଆଇନ ଏବଂ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନରେ ଜନ ଅଭିଯୋଗର କରିବେ ଶୁଣାଣି। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।